ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟ ଗୁରସ ଚାଷୀମାନଙ୍କୁ ସ୍ୱାବଲମ୍ବୀ କରବାର ସହିତ ଗୁରସ ଉତ୍ପାଦନକେ ବଢ଼ାବାର ଲାଗି ଓମ୍ଫେଡ୍ର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନଥି କଟକଠାରେ ଭିନ୍ ଭିନ୍ ପ୍ରକଳ୍ପର କଲେ ଉଦ୍ଘାଟନ। ରାଜ୍ୟ ଚଳିତ ଖରିଫ ଋତୁ ଲାଗି ଆଜିଠାନୁ ମୂଲ ହେଲା ଚାଷୀ ପଞ୍ଜୀକରଣ ପ୍ରକ୍ରିୟା। ପୁରୀ ଜିଲ୍ଲା ବଳଙ୍ଗା ଥାନା ଇଲାକାର ପୀଡ଼ିତା ଟୁକେଲ ଛୁଆର ବୟାନ ରେକର୍ଡ କଲେ ମାଜିଷ୍ଟ୍ରେଟ। ଆଉର୍ ଲଘୁଚାପର ପ୍ରଭାବତି ଆଇବା 26 ତାରିଖ ରାଇଜେ ଜାରି ରହିବା ବର୍ଷା। ଏଥର ପୁରା ଖବର। ଓଡ଼ିଶାନ ଶ୍ୱେତ ବିପ୍ଲବର କର୍ଣ୍ଣଧାର ହେଉଛି ଓମ୍ଫେଡ୍। ରାଜ୍ୟ ଗୁରସ ଚାଷୀମାନଙ୍କୁ ସ୍ୱାବଲମ୍ବୀ କରବାର ସହିତ ଗୁରସ ଉତ୍ପାଦନକେ ବଢ଼ାବାର ଲାଗି ଓମ୍ଫେଡ୍ର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଆଇଜ୍ କଟକଠାରେ ନ୍ୟାସନାଲ୍ ଡାଏରୀ ଡେଭଲପମେଣ୍ଟ ବୋର୍ଡ NDDBR ଓମ୍ଫେଡ୍ ଭିତରେ ହୋଇଥିବା ଚୁକ୍ତିନାମା ଅବସରରେ ମୁଖ୍ୟମନ୍ତ୍ରୀ ଇଟା କହିଛନ୍। ଓମ୍ଫେଡ୍ ସହିତ ଏହି ଚୁକ୍ତିନାମା ଜରିଏ NDDB ଓଡ଼ିଶାର ଗୁରସ ଚାଷୀମାନଙ୍କୁ ଏତକା ଗୁରସ ଦେଉଥିବାର ଗିର୍, ସହିୱାଲ ଆର୍ କ୍ରସ୍ବିଡ୍ ପ୍ରଜାତିର ପାଖାପାଖି 3-4 ହଜାର ଗାଈ ଯୋଗାଇଦେବା। ଇତାର ସହିତ ଆଇବା ଦିନେ ରାଜ୍ୟ NDDBର ସହଯୋଗଥି ଗୋବର ଗ୍ୟାସ୍ ପ୍ଲାଣ୍ଟ ଭିଲ୍ ସ୍ଥାପନା କରାଯିବା। ଏ ଅବସରରେ ମୁଖ୍ୟମନ୍ତ୍ରୀ 7,50,00,000 ଟଙ୍କା ଖର୍ଚ୍ଚାଥି 2,000-15,000 ଲିଟରର 22 ମିଲ୍କ ଟ୍ୟାଙ୍କର ରାଜ୍ୟର ଭିନ୍ ଭିନ୍ ଗୁରସ ସଂଘମାନଙ୍କୁ ଦେବାର ସହିତ 3,50,00,000 ଟଙ୍କା ଖର୍ଚ୍ଚାଥି ତିଆରି ହୋଇଥିବା 3 ପାଉଡର ଗୁରସ ପ୍ୟାକିଂ ମେସିନ୍ର ଭିଲ୍ ଉଦ୍ଘାଟନ କରିଛନ୍। ଏସବୁ ସୁବିଧା ଜରିଏ ରାଜ୍ୟର ଚାଷୀମାନଙ୍କନୁ ବହୁତଟେ ପରିମାଣର ଗୁରସ ସଂଗ୍ରହ କରାଯାଇପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଓମ୍ଫେଡ୍ ଡାଏରୀ ପ୍ଲାଣ୍ଟର କର୍ମଚାରୀମାନଙ୍କ ଲାଗି 62 କ୍ୱାର୍ଟରର ଭିଲ୍ ଉଦ୍ଘାଟନ କରିଛନ୍। କାର୍ଯ୍ୟକ୍ରମଟି ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଉ ଅଲଗା ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ରାଜ୍ୟ 2025-26 ଖରିଫ ଋତୁ ଲାଗି ଆଜିଠାନୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ମୂଲ ହୋଇଛି। ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ବିଭାଗର ସୂଚନା ଅନୁସାରେ ଏ ବଛର ଚାଷୀ ପଞ୍ଜୀକରଣ ପୂରାପୂରି ନୂଆ ଭାବେ କରାଯିବା। ଏଥି ଆଘର ବର୍ଷ ନବୀକରଣ ନାଇଁ କରାଯାଏ। ଧାନ ବିକ୍ବାର ଲାଗି ଚାଷ ନାଇଁ ହେଉଥିବାର ଜମି କି ଧାନ ଚାଷ ନାଇଁ ହେଉଥିବାର ଜମିମାନଙ୍କୁ ପଞ୍ଜୀକୃତ ନାଇଁ କରାଯାଏ। ଭାଗ ଚାଷୀମାନେ ଜରୁରୀ କାଗଜପତ୍ର ଦାଖଲ କରିକି ଇ ପଞ୍ଜୀକରଣ ପ୍ରକ୍ରିୟାଥି ଭାଗ ନେଇପାରିବେ। ପଞ୍ଜୀକରଣ ଲାଗି ଚାଷୀମାନଙ୍କର EKYC ଆଉ ବ୍ୟାଙ୍କ ଖାତା ସହିତ ଆଧାର ସଂଯୋଗୀକରଣ ବାଧ୍ୟତାମୂଳକ କରାଯାଇଛି। ଅଗଷ୍ଟ 20 ତକ୍ ଇ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବା। ସେପ୍ଟେମ୍ବର 9 ତକ୍ ଚାଷୀମାନଙ୍କର ତଥ୍ୟ ଯାଞ୍ଚ ପ୍ରକ୍ରିୟା ଶେଷ ହେବା। ସେପ୍ଟେମ୍ବର 30 ଯୋଗ୍ୟ ଚାଷୀମାନଙ୍କର ତାଲିକା ବାହାରିବା। ନଭେମ୍ବର 1 ପହିଲା ହପ୍ତାନ ସରକାର ଧାନ ଘିନ୍ବେ ବୋଲି ସମବାୟ ବିଭାଗ ତରଫ ବାହାରିଥିବାର ବିଜ୍ଞପ୍ତିନୁ ଜଣାପଡ଼ିଛି। ଆଇବା ବଛର ମାର୍ଚ୍ଚ 31 ତକ୍ ସରକାରଙ୍କ ତରଫ ଚାଷୀମାନଙ୍କନୁ ଧାନ ଘିନ୍ବାର ପ୍ରକ୍ରିୟା ଜାରି ରହିବା। ଚାଷୀ ପଞ୍ଜୀକରଣ ପ୍ରକ୍ରିୟାଥି କେନ୍ସି ପ୍ରକାରର ଅଭିଯୋଗ ଥିଲେ ଅଫିସ ସମୟଥି 1967 ନମ୍ବରକେ ଫୋନ୍ କରିକି ସବୁ ତଥ୍ୟ ଜାନି ହେବା। ସମ୍ବଲପୁର ଜିଲ୍ଲାନ 2025-26 ଖରିଫ ଋତୁଥି ଚାଷୀମାନଙ୍କର ଧାନ ଘିନ୍ବାର ଲାଗି ଆଇଷ୍ଠାନ ପଞ୍ଜୀକରଣ ପ୍ରକ୍ରିୟା ମୂଲ ହୋଇଛି। ଚାଷୀମାନେ ସମ୍ପୃକ୍ତ ସୋସାଇଟିନ ଫର୍ମ ଦାଖଲ କରିପାରିବେ। ଇ ବଛର ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଅଗଷ୍ଟ 20 ତକ୍ ଚାଲ୍ବା। ଏଥିଲାଗି ସମ୍ବଲପୁର ଜିଲ୍ଲାନ 45 ସୋସାଇଟି 11 ସ୍ୱୟଂ ସହାୟକ ଗୋଷ୍ଠୀ ନିୟୋଜିତ ହୋଇଛନ୍। ଦେବଗଡ଼ ଜିଲ୍ଲା ବିକାଶ ଭବନ ସମ୍ମିଳନୀ କକ୍ଷନ 2025-26 ଖରିଫ ଋତୁଥି ଚାଷୀମାନଙ୍କର ପଞ୍ଜୀକରଣ ଲାଗି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାଥି ଗୋଟିଏ ବୈଠକ ହୋଇଯାଇଛି। ଜିଲ୍ଲାନ ଏ ବଛର ଧାନ ବିକ୍ବାର ଲାଗି ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆଇଷ୍ଠାନ ମୂଲ ହୋଇକରି ଆଇବା ମାସ 20 ତକ୍ ଚାଲୁ ରହିବା। ଭୁବନେଶ୍ୱର ଲୋକସେବା ଭବନ ରାଜ୍ୟ କନଭେନସନ୍ ସେଣ୍ଟର ଠାନେ ନିବନ୍ଧନ ଅଧିକାରୀମାନଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଆଉ କର୍ମଶାଳା ହୋଇଯାଇଛି। ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫ ହୋଇଥିବା ଏହି ସମ୍ମିଳନୀକେ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍ଘାଟନ କରିଛନ୍। ଭୁବନେଶ୍ୱର ଖାରବେଳ ଭବନ ବିକଶିତ ଭାରତ ଲାଗି ବିକଶିତ ଓଡ଼ିଶା ଉପରେ ଗୋଟିଏ ଉଚ୍ଚସ୍ତରୀୟ କର୍ମଶାଳା ହୋଇଯାଇଛି। ଏଥି ବାଣିଜ୍ୟ ଆଉ ପରିବହନ ବିଭାଗ, ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗର ଶାସନ ସଚିବ ଉଷା ପାଢ଼ୀ ଅଧ୍ୟକ୍ଷତା କରିକି ଭିଜନ ଡକ୍ୟୁମେଣ୍ଟର ରଣନୈତିକ ଜ୍ଞାନ ଅଂଶୀଦାର ମ୍ୟାକିନ୍ସେ ଆଣ୍ଡ କମ୍ପାନୀର ବିଶେଷଜ୍ଞମାନେ ସହଯୋଗ କରିଥିଲେ। କର୍ମଶାଳାଥି 2047 ତକ୍ ଭାରତକେ ଗୋଟିଏ ବିକଶିତ ଦେଶ କରବାର ଲକ୍ଷ୍ୟ ସହିତ ଓଡ଼ିଶାର ବିକାଶମୂଳକ ରୋଡ୍ମ୍ୟାପ୍ ତିଆରି କରବାର ବାବଦେ ଆଲୋଚନା ହୋଇଥିଲା। କର୍ମଶାଳାଥି ଦୁଇ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସଂସଦର ମୌସୁମୀ ଅଧିବେଶନ ଆଇବା 21 ସୋମବାର ଦିନ ମୂଲ ହେବା। ଇତାକେ ନେଇକରି ଆଇବା କାଲି ସରକାରଙ୍କ ତରଫ ସର୍ବଦଳୀୟ ବୈଠକ ଡକାଯାଇଛି। ଆଇବା ଅଧିବେଶନକେ ସୁରୁଖୁରୁତି ପରିଚାଳନା କରବାର ଦିଗେ ସହଯୋଗ କରବାର ଲାଗି ବୈଠକଟି ସରକାରଙ୍କ ତରଫ ସବୁ ରାଜନୈତିକ ଦଳକେ ଅନୁରୋଧ କରାଯିବା। July 21-21 ତକ୍ ହେବାର୍କେ ଥିବାର ମୌସୁମୀ ଅଧିବେଶନଥି ବହୁତ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଜିଲ୍ଲା ବଳଙ୍ଗା ଥାନା ଇଲାକାନ ପୀଡ଼ିତା ଟୁକେଲ ଛୁଆର ବୟାନ ମାଜିଷ୍ଟ୍ରେଟଙ୍କର ଉପସ୍ଥିତି ରେକର୍ଡ କରାଯାଇଛି। ସେ ଇଲାକାନ ସିସିଟିଭି ଯାଞ୍ଚ କରାଯିବାର ସହିତ ପୀଡ଼ିତାଙ୍କର ବୟାନ ଆଧାରିତ ଘଟଣାର ତଦନ୍ତ ଜାରି ରହିଛି। ପୀଡ଼ିତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଶରୀରର 75% ପୁଡ଼ିଯିବାରୁ ଆଇବା 48 ଘଣ୍ଟା ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ କହିଛନ୍। ଘଟଣା ସମ୍ବେଦନଶୀଳ ହୋଇଥିବାରୁ ସରକାର ଇତାର ଗୁରୁତର ସହିତ ବିଚାର କରୁଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ପୀଡ଼ିତାଙ୍କୁ ଚିକିତ୍ସା ଲାଗି ଭୁବନେଶ୍ୱର ଏମ୍ସକେ ସ୍ଥାନାନ୍ତର କରାଯାଇଛି। ଚିକିତ୍ସାର ସବୁ ଖର୍ଚ୍ଚା ରାଜ୍ୟ ସରକାର ଉଠାବେ। ଘଟଣାଥି ସମ୍ପୃକ୍ତ ଦୋଷୀଙ୍କର ବିରୁଦ୍ଧେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍। ବଳଙ୍ଗା ଥାନାର ବୟାବର ଗାଁ ପାଶେ ପୀଡ଼ିତାଙ୍କୁ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିକି ନିଆଁ ଲଗାଇ ଦେଇଥିଲେ। ଘଟିଥିବାର ଅଘଟନର ସ୍ଥିତିକେ ଅନୁଧ୍ୟାନ କରିବା ଲାଗି ପୁଲିସ ପ୍ରଶାସନ ତରଫୁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି। ଫରେନ୍ସିକ୍ ଟିମ୍ ଘଟଣା ଜାଗାନ ପହଞ୍ଚିକରି ସ୍ଥିତିର ଅନୁଧ୍ୟାନ କରୁଛନ୍। ପଞ୍ଚାୟତିରାଜ ଆଉ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଆଜି ନୂଆପଡ଼ା ଜିଲ୍ଲା ଗସ୍ତ କରିକି ଜିଲ୍ଲାନ ଚାଲିଥିବାର ହର୍ ଘର୍ ନଲ୍ ହର୍ ଘର୍ ଜଲ୍ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍। ମନ୍ତ୍ରୀ ଶ୍ରୀ ନାୟକ ଏହି ଯୋଜନାଥି ହିତାଧିକାରୀମାନଙ୍କ ସହିତ ଆଲୋଚନା କରିକି ପିଇବାର ପାଇନ୍ ବାବଦ ସମସ୍ୟାମାନଙ୍କୁ କେନ୍ତାକରି ସମାଧାନ କରାଯାଇଛି ସେ ବାବଦ ପଚାରି ବୁଝିଛନ୍। ନୂଆପଡ଼ା ଜିଲ୍ଲାର 5 ଜଳ ପ୍ରକଳ୍ପ ଜରିଏ 370 କୋଟି ଟଙ୍କା ଖର୍ଚ୍ଚା କରାଯାଇକରି 211 ଗାଁନ 50,000 ଏତକା ପରିବାରକେ ସଫା ପିଇବାର ପାଇଁ ଯୋଗାଇ ଦିଆଯାଉଛି। ଦେଶେ ହର୍ ଘର୍ ନଲ୍ ହର୍ ଘର୍ ଜଲ୍ ଯୋଜନାର ସଫଲ ରୂପାୟନ କରିପାରିଥିବାରୁ ନୂଆପଡ଼ା ଜିଲ୍ଲା ପହେଲା ଠାନ୍ ପାଇଛି। ପଞ୍ଚାୟତିରାଜ ଆଉ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ କଳାହାଣ୍ଡି ଜିଲ୍ଲା ଗସ୍ତଥି ଆସିକରି କଳାହାଣ୍ଡିକେ ରାଜ୍ୟର ବିକଶିତ ଜିଲ୍ଲା କରବାର ଲାଗି ଆହ୍ୱାନ ଦେବାର ସହିତ 32 କୋଟି ଏତକା ଟଙ୍କା ଖର୍ଚ୍ଚାଥି 19 ପ୍ରକଳ୍ପର ଉଦ୍ଘାଟନ କରିଛନ୍। ଇତାର ସହିତ 207 କୋଟି ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍। ଏହି ଅବସରରେ ଧରମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଆଉ ଭିନ୍ ଭିନ୍ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ 2024-25 ଆଉ 25-26 ବର୍ଷର ଲାଗି ନୂଆ ଆଉ ନବୀକରଣ ମାନ୍ୟତା ଲାଗି ଅନ୍ଲାଇନ୍ ଆବେଦନ ଆଉ ଦାଖଲ ସମୟକେ ଆଇବା 28 ତକ ବଢ଼େଇଛନ୍। ଆବେଦନ କରିଥିବା ସ୍କୁଲମାନେ ଆଇବା 28 ତକ ସେମାନଙ୍କର ଆବେଦନ ଫର୍ମ ଦାଖଲ କରିବେ। ଜିଲ୍ଲା ଶିକ୍ଷା ଅଧିକାରୀମାନେ ଆଇବା ମାସ 6 ତକ ଆବେଦନ ଫର୍ମମାନଙ୍କର ଯାଞ୍ଚ କରିବେ। ସେନ୍ତା ଜୋନାଲ ଅଫିସମାନଙ୍କେ ଅନ୍ଲାଇନ୍ ପାଇଥିବା ଦରଖାସ୍ତମାନଙ୍କୁ 16 ତକ କଟକର ବୋର୍ଡ ଅଫିସ୍ନ ଦାଖଲ କରିପାରିବେ। ଆମେରିକାର ବର୍ମିଂହାମ୍ଠାରେ ହୋଇଥିବା ବିଶ୍ୱ ପୁଲିସ୍ ଆଉ ଅଗ୍ନିଶମ କ୍ରୀଡ଼ା 2025 ଭାରତୀୟ ଦଳଟି ଭାଗ ନେଇକରି ଓଡ଼ିଶା ପୁଲିସ୍କେ ଗୌରବାନ୍ୱିତ କରିଥିବା ଖେଳାଳିମାନେ ଆଜି ଭୁବନେଶ୍ୱରନ ପହଞ୍ଚିଛନ୍। ଏହି ଅବସରରେ ଡିଜିପିଙ୍କର କ୍ୟାମ୍ପ ନ ହୋଇଥିବାର ଗୋଟିଏ ଖାସ୍ କାର୍ଯ୍ୟକ୍ରମ ଥି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପଦକ ବିଜେତାମାନଙ୍କୁ ଶୁଭେଚ୍ଛା ଜଣାବାର ସହିତ ଖେଳାଳିମାନଙ୍କର ଅସାଧାରଣ ପ୍ରତିଭା ଲାଗି ପ୍ରଶଂସା କରିଛନ୍। ଇନ ଜଣାଇ ଦିଆଯାଇପାରେ ଗଲା ଜୁନ୍ 27 ଜୁଲାଇ 6 ତକ ହୋଇଥିବା ଏହି ପ୍ରତିଯୋଗିତା ଥି 7 ଓଡ଼ିଆ ପୁଲିସ୍ କର୍ମଚାରୀଙ୍କର ଗୋଟିଏ ଦଲ ଭାରତୀୟ ପୁଲିସ୍ ଦଳର ପ୍ରତିନିଧିତ୍ୱ କରିକି 13 ସ୍ୱର୍ଣ୍ଣ 3 ରୌପ୍ୟ ଆଉ 4 କାଂସ୍ୟ ପଦକ ସହିତ ମୋଟ 20 ପଦକ ହାସଲ କରିକି ରାଜ୍ୟ ଲାଗି ଗୌରବ ଆନିଛନ୍। ପ୍ରତିକୂଳ ପରିସ୍ଥିତି ନ ପୁଲିସ୍ କର୍ମଚାରୀମାନେ କେନ୍ତା କରି ସବୁ ପ୍ରକାରର ମୁକାବିଲାର ସାମ୍ନା କରିପାରିବେ ସେ ବାବଦେ ନୂଆପଡ଼ା ଜିଲ୍ଲା ପୁଲିସ୍ ରିଜର୍ଭ ପଡ଼ିଆ ନ ପୁଲିସ୍ କର୍ମଚାରୀମାନଙ୍କର ଗୋଟିଏ ମକ୍ ଡ୍ରିଲ୍ ହୋଇଯାଇଛି। ଜିଲ୍ଲା ପୁଲିସ୍ ଆରକ୍ଷୀ ଅଧୀକ୍ଷକ ଜିଆର୍ ରାଘବେନ୍ଦ୍ର ଏଥି ଯୋଗ ଦେଇକରି ପୁଲିସ୍ର କର୍ତ୍ତବ୍ୟ ଆଉ ଦାୟିତ୍ୱ ବାବଦେ କର୍ମଚାରୀମାନଙ୍କୁ ଜଣାଇଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଲ ପଞ୍ଚାୟତ ମହାବିଦ୍ୟାଳୟର ଜାତୀୟ ଶିକ୍ଷାନୀତି 2020 ଉପରେ ଗୋଟିଏ ଆଲୋଚନାଚକ୍ର ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ରବୀନ୍ଦ୍ର ପ୍ରଧାନ ଯୋଗ ଦେଇକରି ଜାତୀୟ ଶିକ୍ଷାନୀତିର ଭିନ୍ ଭିନ୍ ଦିଗ ଉପରେ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନ ଓସ୍ୱାନ ସମ୍ମିଳନୀ କକ୍ଷନ ପୋସ୍ ଆଇନ ବାବଦେ ଗୋଟିଏ ବୈଠକ ହୋଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତାଟି ହୋଇଥିବାର ବୈଠକଟି ଜିଲ୍ଲାର ସବୁ ବିଦ୍ୟାଳୟ ମହାବିଦ୍ୟାଳୟ ଆଶ୍ରମ ବିଦ୍ୟାଳୟ ଆଉ ଜିଲ୍ଲାର ସବୁ କାର୍ଯ୍ୟାଳୟମାନଙ୍କେ ମହିଳା ଯୌନ ନିର୍ଯାତନା ଆଇନ ପୋସ୍ ଆକ୍ଟ ଅନୁସାରେ ଆଭ୍ୟନ୍ତରୀଣ କମିଟି ଜଲ୍ଦି ଗଠନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ପାଣିପାଗ ଉତ୍ତର ବଙ୍ଗୋପସାଗରନ ଆଇବା 22-24 ଭିତରେ ଆର୍ ଗୋଟିଏ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ଅଛେ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। 23 ଭିତରେ ଇଟା ଲଘୁଚାପଥି ବଦଲିବା ଆଉ 26 ବେଲକେ ସ୍ଥଳଭାଗକେ ଗତି କରବା। ଇତାର ପ୍ରଭାବଥି ସୁନ୍ଦରଗଡ଼ ନୂଆପଡ଼ା ବରଗଡ଼ ସହିତ 15 ଜିଲ୍ଲାର କେତେଟା ଜାଗାନ ଅତି ଜବର ବର୍ଷା ସହିତ ବିଜୁଳି ମାରବାର ସମ୍ଭାବନା ରହିଛି। ହୀରାକୁଦ ଜଲଭଣ୍ଡାରନ ଇହାଦେ 4 ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ସକାଳର 6 ତକ ଜଳସ୍ତର 610.73 ଫୁଟ ରହିଛି। ସେ ମୁଖ୍ୟ ଖବର ଫେରଘାଏ ରାଜ୍ୟ ଗୁରସ୍ ଚାଷୀମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ଗୁରସ୍ ଉତ୍ପାଦନକୁ ବଢ଼ାବା ଲାଗି ଓମ୍ଫେଡ୍ର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ଚଳିତ ଖରିଫ ଋତୁ ଲାଗି ଆଜିଠାନୁ ମୂଲ ହେଲା ଚାଷୀ ପଞ୍ଜୀକରଣ ପ୍ରକ୍ରିୟା। ଆଉ ଲଘୁଚାପର ବୋଲେ ଆଇବା 26 ତାରିଖ ତକ ରାଜ୍ୟ ଜାରି ରହିବା ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।